ଶାନ୍ତି ଆବୁ ଶିଖରରୁ ଅମୃତଧାରା କାର୍ଯ୍ୟକ୍ରମର ଶ୍ରୋତାବନ୍ଧୁମାନଙ୍କୁ ବ୍ରହ୍ମା କୁମାର ଶ୍ରୀମନ୍ତ ଭାଇର ନମସ୍କାର। ଆଜି ଆମେ ଚର୍ଚ୍ଚା କରିବା ଗଙ୍ଗା ଅବତରଣ ଉପାଖ୍ୟାନ। ପୁରାଣ ଶାସ୍ତ୍ରରେ ଧରାପୃଷ୍ଠକୁ ଭଗୀରଥ ଗଙ୍ଗାକୁ କେମିତି ଓହ୍ଲେଇ ଆଣିଥିଲେ ତା ବିଷୟରେ ଯେଉଁ ଚର୍ଚ୍ଚା କରାହୋଇଛି, ତାର ଆଧ୍ୟାତ୍ମିକ ଗୂଢ଼ ରହସ୍ୟ କ'ଣ ସେ ବିଷୟରେ ଆଜି ଚର୍ଚ୍ଚା କରିବା। ଦେବଭୂମି ପୁଣ୍ୟଭୂମି ଭାରତବର୍ଷରେ ଗଙ୍ଗା ନଦୀକୁ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ସବୁ ବହୁତ ଉଚ୍ଚ ଦୃଷ୍ଟିରେ ଦେଖିଥାନ୍ତି, ଗଙ୍ଗାକୁ ପତିତ ପାବନୀ ରୂପରେ ମାନିଥାନ୍ତି ଏବଂ କୁମ୍ଭମେଳାରେ କେତେ ଯେ ଲୋକ କୋଟି କୋଟି ଯାଇକି ଗଙ୍ଗା ସ୍ନାନ କରନ୍ତି ଏବଂ ଗଙ୍ଗା ପାଣି ନେଇକି ଅନେକ ଭକ୍ତ ତାଙ୍କ ଘରେ ଗଙ୍ଗା ଜଳକୁ ରଖିଥାନ୍ତି। ବିଭିନ୍ନ ଜାଗାରେ ଯେତେବେଳେ ଶୁଦ୍ଧର କାର୍ଯ୍ୟକ୍ରମ କରାଯାଏ, ଶୁଦ୍ଧପୂତ ଜଳ ଭାବିକି ତାକୁ ଛିଣ୍ଟିଥାନ୍ତି। ଯେଉଁଠି ବି ଅଶୁଦ୍ଧି ଥାଏ ସେଠି ତାର ଶୁଦ୍ଧିକରଣ ପାଇଁ ଗଙ୍ଗା ଜଳକୁ ବ୍ୟବହାର କରାଯାଇଥାଏ ଏବଂ ଗଙ୍ଗାକୁ ଗଙ୍ଗା ଜଳ ବହୁତ ପବିତ୍ର ନିର୍ମଳ, ସେଟା ପାନ କଲେ ଅନେକ ପ୍ରକାରର ରୋଗରୁ ବି ଆମେ ମୁକ୍ତି ହୋଇପାରିବା ବୋଲିକି ଗଙ୍ଗା ଜଳ ଲୋକ ପାନ କରିଥାନ୍ତି। ତାକୁ ଅମୃତ ରୂପରେ ଭାରତବର୍ଷରେ ଲୋକ ମାନ୍ୟତା ଦେଇଥାନ୍ତି। କିନ୍ତୁ ବିଚାର କରିବା କଥା, ପୁରାଣ ଶାସ୍ତ୍ରରେ ଯେଉଁ ପ୍ରକାର ବ୍ୟାଖ୍ୟା ରହିଛି, ଏ ଗଙ୍ଗା କୋଉଠୁ ଆସିଛି, କେମିତି ତାର ଧରାପୃଷ୍ଠକୁ ଆସିଲା, ସେ ବିଷୟରେ ଯେଉଁ ବର୍ଣ୍ଣନା ରହିଛି ସେ ବିଷୟରେ ଆଜି ଚର୍ଚ୍ଚା କରିବା, ଚିନ୍ତା କରିବା। ସାଗର ବଂଶର ସହସ୍ର ପୁତ୍ର ସବୁ ଅଭିଶପ୍ତ ହୋଇକି ସେମାନେ ସବୁ ପାଉଁଶ ହୋଇଯାଇଥିଲେ। ଜଣେ ସାଗର ରାଜା ଥିଲେ, ତାଙ୍କର ବଂଶଧର ସବୁ ହଜାର ହଜାର ସନ୍ତାନ ସନ୍ତତି, କୌଣସି ଋଷି ଜଣେ ତାଙ୍କୁ ଅଭିଶାପ ଦେଇଥିଲେ ଏବଂ ଯାହାଫଳରେ ସେମାନେ ପାଉଁଶ ହୋଇକି ସବୁ ଅଭିଶପ୍ତ ହୋଇକି ପଡ଼ିଥିଲେ ଏବଂ ତାଙ୍କୁ ଏ ଅଭିଶାପ ମିଳିଥିଲା ଯେ ଯେତେବେଳେ ସ୍ୱର୍ଗରୁ ଗଙ୍ଗାର ଅବତରଣ ହେବ ଏବଂ ଗଙ୍ଗା ଜଳ ତାଙ୍କ ଉପରେ ପଡ଼ିବ, ପୁଣି ସେମାନେ ତାଙ୍କର ଜୀବନଦାନ ପ୍ରାପ୍ତ କରିପାରିବେ। ଏବଂ ସେହି ସାଗର ବଂଶର ଭଗୀରଥ ମହା ତପସ୍ୟା କଲେ ଏବଂ ତପସ୍ୟା କରିକରି ତାଙ୍କୁ ବରଦାନ ମିଳିଲା, ସେ ସ୍ୱର୍ଗରୁ ଗଙ୍ଗାକୁ ଏ ଧରାପୃଷ୍ଠକୁ ଓହ୍ଲେଇ ଆଣିପାରିବେ। କିନ୍ତୁ ଚିନ୍ତାର ବିଷୟ, ସ୍ୱର୍ଗରୁ ଧରାପୃଷ୍ଠକୁ ଅବତରଣ କରନ୍ତି, ଏ ଗଙ୍ଗାକୁ ସମ୍ଭାଳିବ କିଏ, ଏ ଧରାପୃଷ୍ଠ ଯେତେବେଳେ ସେ ଅବତରିତ ହେବେ ତାକୁ ସମ୍ଭାଳିବ କିଏ। ତେଣୁ ଭଗୀରଥଙ୍କୁ ପୁଣି ଥରେ ତପସ୍ୟା କରିବାକୁ ପଡ଼ିଲା ଏବଂ ଶିବଙ୍କୁ ମନେଇବାକୁ ପଡ଼ିଲା, ଏ ଗଙ୍ଗା ଯେତେବେଳେ ଧରାପୃଷ୍ଠକୁ ଓହ୍ଲେଇବେ, ଆପଣ ଜଟା ତ ଏତେ ବିଶାଳ, ଆପଣ ଜଟାରେ ସେ ଗଙ୍ଗାକୁ ଧାରଣ କରନ୍ତୁ ଏବଂ ତାପରେ ଯାଇକି ଧରାପୃଷ୍ଠରେ ସେଟା ପ୍ରବାହିତ ହେବ। ତ ତାପରେ ଯେତେବେଳେ ଶିବଙ୍କୁ ଯେତେବେଳେ ଭଗୀରଥ ମନେଇଲେ, ତାପରେ ସେ ଗଙ୍ଗାକୁ ସ୍ୱର୍ଗରୁ ଆଣିଲେ ଏବଂ ଶିବ ତାଙ୍କୁ ଜଟାରେ ଧାରଣ କରିକି ତାପରେ ଶିବ ଗଙ୍ଗା ପ୍ରବାହିତ ହେଲେ ଏବଂ ସେ ଗଙ୍ଗାର ଜଳ ପଡ଼ିକି ପୁଣି ସାଗର ବଂଶର ଯେଉଁ ବଂଶଧର ସମସ୍ତେ ସାଗର ପୁତ୍ର ସବୁ ଯେଉଁ ପାଉଁଶ ହୋଇଯାଇଥିଲେ ସେମାନେ ପୁଣି ଜୀବଦାନ ପ୍ରାପ୍ତ କରିକି ଜାଗି ଉଠିଲେ। ଏ ଯେଉଁ କଥା ବ୍ୟାଖ୍ୟା ରହିଛି ପୁରାଣ ଶାସ୍ତ୍ରରେ, ଚିନ୍ତା କରିବା ତାର ଐତିହାସିକ ସତ୍ୟତା କେତେ ଦୂର। ଆମେ ଦେଖୁଛୁ ଗଙ୍ଗାକୁ ଯେତେ ବି ଭାବନାରେ ଦୃଷ୍ଟିକୋଣରେ ଆମେ ଦେଖିଥାଉ, ତଥାପି ବି ଗଙ୍ଗାର ଉତ୍ପତ୍ତି କୋଉଠୁ, ହିମାଳୟ ପର୍ବତରେ ହିମ ସବୁ ବରଫ ସବୁ ଯେତେବେଳେ ତରଳିଥାଏ ସେଗୁଡ଼ା ସବୁ ପରେ ନଦୀ ରୂପରେ ତଳକୁ ପ୍ରବାହିତ ହୋଇକି ଗଙ୍ଗା ରୂପରେ ଗଙ୍ଗୋତ୍ରୀ ଏବଂ ଗଙ୍ଗା ରୂପରେ ପ୍ରବାହିତ ହୋଇ ଚାଲିଛି। ଯେତେବେଳେ ବର୍ଷା ହୁଏ କିଛିଟା ବର୍ଷା ପାଣି କିଛିଟା ବରଫ ତରଳିକି ସେ ପାଣି ଯେତେବେଳେ ପ୍ରବାହିତ ହୋଇକି ବିଭିନ୍ନ ପ୍ରକାର ଜଡ଼ିବୁଟି ଅନେକ ପ୍ରକାର ଗଛଲତା ସ୍ପର୍ଶରେ ସେ ଆସୁଛି ସେ ପାଣି ନିର୍ମଳ ହୋଇଥାଇପାରେ ସେଠି କିଛି ଔଷଧୀର ଗୁଣ ଥାଇପାରେ କିନ୍ତୁ ଗଙ୍ଗାକୁ ଆମେ ପତିତ ପାବନ କହିବା ସେ ଆମ ସମସ୍ତେ ଯେଉଁ ଆମେ ମଣିଷ ସବୁ ପତିତ ହୋଇଯାଇଛେ ବିକାରୀ ହୋଇଯାଇଛେ ଆମ ସବୁ ଏ ପତିତ୍ପନା ବା ଆମ ଭିତରେ ଯେଉଁ ଦୁର୍ଗୁଣକୁ ସେଟା ନଷ୍ଟ କରିକି ଆମକୁ ପାବନ ବନେଇ ଦେଇପାରିବ ଦେବତୁଲ୍ୟ ବନେଇ ଦେଇପାରିବ ପାଣି ହେଇକି କେମିତି ସମ୍ଭବ ଚିନ୍ତା କରିବା ଦରକାର। କୌଣସି ପାଣିରେ ଯଦି ମଣିଷ ଗାଧାଏ ଶରୀରର ବିଭିନ୍ନ ପ୍ରକାର ଅସ୍ୱଚ୍ଛତା ବା ମଇଳା ସେଟା ଦୂର ହୋଇପାରେ କିନ୍ତୁ ଆତ୍ମା ଯେଉଁଟାକି ଅତି ସୂକ୍ଷ୍ମାତି ସୂକ୍ଷ୍ମ ତାର ଭିତରେ ଯେଉଁ ମଇଳା ବା ତା ଭିତରେ ଯେଉଁ ଅବଗୁଣ ଦୁର୍ଗୁଣ ଯେଉଁ ପାପ କଳଙ୍କ ସବୁ ଜମା ହୋଇଯାଇଛି ସେଟା ପାଣିରେ ଆମେ କେମିତି ଧୋଇପାରିବା। ଆମେ ଦେଖନ୍ତୁ କାହାକୁ ପାପାତ୍ମା କହିଥାଉ ପାପ ଶରୀର ତ କହିନଥାଉ ଆମେ କାହାକୁ ପୁଣ୍ୟାତ୍ମା କହୁ ମହାତ୍ମା କହୁ ମହାଶରୀର ପୁଣ୍ୟ ଶରୀର ତ କହିନଥାଉ। ଶରୀରକୁ ଯଦି ଆମେ ଗଙ୍ଗା ଜଳରେ ଧୋଇବା କୌଣସି ପାଣିରେ ବି ଧୋଇବା ତାହେଲେ ଶରୀରର ମଇଳା ଦୂରୀଭୂତ ହୋଇପାରେ କିନ୍ତୁ ଆତ୍ମାରେ ଯେଉଁ ପାପଗୁଡ଼ା ରହିଛି ଯେଉଁ ମଇଳା ଲାଗିଛି ଯେଉଁ କଳଙ୍କ ଲାଗିଛି ସେଟା ପାଣିରେ ଧୋଇ ହେବ କି ଚିନ୍ତା କରିବା ବିଷୟ। ଆମେ ଗୀତା ଶାସ୍ତ୍ରରେ ପଢ଼ିଛେ ଆତ୍ମା ବିଷୟରେ ନ ଜାୟତେ ନ ମ୍ରିୟତେ ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକ ଯାହାକୁ ଶସ୍ତ୍ର ଦ୍ୱାରା କାଟି ହେବନି ଯାହାକୁ ନିଆଁରେ ଜଳେଇ ହେବନି ଯାହାକୁ ପାଣି ଦ୍ୱାରା ଭିଜେଇ ହେବନି ଯାହାକୁ ବାୟୁରେ ଶୁଖେଇ ହେବନି ସେମିତି ଗୋଟେ ଜିନିଷ ଆତ୍ମା ବୋଲି ବର୍ଣ୍ଣନା କରାଯାଇଛି। ଯଦି ପାଣି ବି ତାକୁ ଭିଜେଇ ପାରିବନି ତାହେଲେ ଆତ୍ମାର ମଇଳା ସବୁ ପାପ ସବୁ କେମିତି ଦଗ୍ଧ ହେବ ଆପଣ ଚିନ୍ତା କରନ୍ତୁ। ତେଣୁ ଗଙ୍ଗା ସ୍ନାନ କଲେ ଯଦି ଆମର ଜନ୍ମ ଜନ୍ମାନ୍ତର ପାପ ସବୁ ଧୋଇ ହୋଇଯାଉଥାନ୍ତା ଆଜି ସଂସାରରେ ସମସ୍ତେ ପତିତରୁ ପାବନ ହୋଇଯାଇଥାନ୍ତେ। କୋଟି କୋଟି ଲୋକ ଯାଇକି ଗଙ୍ଗା ସ୍ନାନ କରୁଛନ୍ତି ଭାବନାରେ ତ ସମସ୍ତେ ଆଜି ସମଗ୍ର ବିଶ୍ୱ ନର୍କରୁ ସ୍ୱର୍ଗ ହୋଇଯାଇଥାନ୍ତା। ଗଙ୍ଗା ପ୍ରତି ଆମର ଗୋଟେ ଭାବନା ରହିଛି ସେଟା ଭିନ୍ନ କଥା। ଇମୋସନ୍ ଇଜ୍ ଡିଫରେଣ୍ଟ ଫ୍ରମ୍ ଇଣ୍ଟେଲେକ୍ଟ ଭାବନା ଏବଂ ବିବେକ ଉଭୟ ଭିନ୍ନ ଜିନିଷ। ଆମେ ଭାବବିଭୋର ହୋଇକି ଭାବନାରେ ଗଙ୍ଗାକୁ ବିଭିନ୍ନ ଅତି ମହାନ ଦୃଷ୍ଟିକୋଣରେ ଦେଖୁଛେ। ଆମ ଦେଶରେ ଖାଲି ଗଙ୍ଗା ନୁହେଁ ଅନେକ ଏମିତି ସବୁ ନଦୀ ପ୍ରବାହିତ ହୋଇଛନ୍ତି ତ ନଦୀର ପାଣିରେ କିଏ ଗାଧେଇଲେ କେବେ ସତରେ ପତିତରୁ ପାବନ ହୋଇପାରିବ କି? ତ ଗଙ୍ଗା ବିଷୟରେ ତ ଦେଖନ୍ତୁ ଆପଣମାନେ ସିନେମା ଦେଖିଥିବେ କିଛି ବର୍ଷ ପୂର୍ବରୁ ବହୁତ ବର୍ଷ ପୂର୍ବରୁ ଗୋଟେ ସିନେମା ବାହାରିଥିଲା କଣ ରାମ ତେରି ଗଙ୍ଗା ମୈଲି ହୋଗେଇ ପତିତଙ୍କୁ ପତିତଙ୍କେ ପାପ ଧୋତେ ଧୋତେ ହେ ରାମ ତୁମର ଗଙ୍ଗା ମଇଳା ହୋଇଗଲାଣି ପତିତମାନଙ୍କ ପାପ ସବୁ ଧୋଇ ଧୋଇ। ଆଜି ଗଙ୍ଗା କୂଳକୁ ଯାଆନ୍ତୁ ସେଠି ଯେଉଁ ପ୍ରକାର ଅଶୁଦ୍ଧତା ଅସ୍ୱଚ୍ଛତା ବାସ୍ତବରେ ଦେଖି ହେଉନି ସବୁ ପ୍ରକାର ଅଳିଆ ଆବର୍ଜନା ସହରର ସବୁ ପ୍ରକାର ସେଠି ହେଇକି ଗଙ୍ଗା ଜଳ ଆଦି ବିଲକୁଲ ପ୍ରଦୂଷିତ ହୋଇସାରିଛି। ତେଣୁ ଯିଏ ନିଜେ ଏମିତି ପ୍ରଦୂଷିତ ହୋଇସାରିଛି ସେ ଅନ୍ୟମାନଙ୍କୁ କେମିତି ନିର୍ମଳ ବନେଇବ ଚିନ୍ତା କରନ୍ତୁ। ତ ଏଇ ଯେଉଁ ଗଙ୍ଗା ଅବତରଣ କଥା ଏବଂ ସାଗର କୂଳର ଯେଉଁ ତାଙ୍କର ବଂଶଧର ସବୁ ଭସ୍ମୀଭୂତ ହୋଇଯାଇଥିଲେ ସେହି କଥା ତାର କିଛି ଆଧ୍ୟାତ୍ମିକ ଗୂଢ଼ ରହସ୍ୟ ରହିଥାଇପାରେ ସେଟା ଆମେ ବୁଝିପାରିନୁ ଯାହାଫଳରେ ଏମିତି ବିଭିନ୍ନ ସ୍ଥୂଳ ରୂପରେ ତାର ଅର୍ଥ ନେଇଯାଉଛୁ। ଆଜି ସ୍ୱୟଂ ପରମାତ୍ମା ଶିବ ଆସିକି ତା ଗୂଢ଼ ରହସ୍ୟ ବୁଝାଉଛନ୍ତି କି ମୋର ସନ୍ତାନମାନେ ସାଗର ହେଉଛି ମୁଁ ପରମାତ୍ମାଙ୍କୁ ସବୁ ଗୁଣର ସାଗର କୁହାଯାଏ। ଶିବ ହେଉଛନ୍ତି ଜ୍ଞାନର ସାଗର ଗୁଣର ସାଗର ଶାନ୍ତିର ସାଗର ଆନନ୍ଦର ସାଗର ଏବଂ ତାଙ୍କର ବଂଶଧର ଆମେ ସମସ୍ତେ। ଏବଂ ଆମେ ଯେତେବେଳେ ଦେହ ଅଭିମାନୀ ହୋଇଗଲେ ନିଜକୁ ଆତ୍ମା ଭୁଲିକି ଯେତେବେଳେ ଦେହ ମନେ କଲେ ଆମେ ସବୁ ଅଭିଶପ୍ତ ହୋଇଗଲେ ଏବଂ ଆମ ଭିତରେ କାମ କ୍ରୋଧ ଲୋଭ ମୋହ ଅହଙ୍କାର ରୂପୀ ଅଗ୍ନି ପ୍ରଜ୍ୱଳିତ ହୋଇକି ଆମେ ସବୁ ଛାରଖାର ହୋଇଗଲେ ଆମେ ସବୁ ଜଳିକି ଭସ୍ମୀଭୂତ ହୋଇଗଲେ ଏବଂ ଆମର ଅବସ୍ଥା ଯେମିତି ପାଉଁଶର କିଛି ମୂଲ୍ୟ ନାହିଁ ସେମିତି ଆମେ ହୀରାତୁଲ୍ୟ ଆମର ଜୀବନ ଥିଲା ଆମ ସେମିତି ପାଉଁଶ ତୁଲ୍ୟ ହୋଇଗଲେ। ମଣିଷ ସଂସାରରେ ବଞ୍ଚୁଛନ୍ତି କେବଳ କିନ୍ତୁ ତାଙ୍କ ଭିତରେ जो मनीषत्व थिवा कथा तांको भितरे जो खुशी आनंद प्रेम जो सब थिवा कथा आज काही मनीष जीवन संपूर्ण निरस मनीष दुख अशांति रोग अशोक पीड़ा सब सढ़ुची तेणु आम जमी जड़े मरीगला परे ता जीवन में किछ आउ रहिने मुर्दा ही जाए मनीष आज बंचीचे सिना किंतु मुर्दा भलिया परमात्मा जेतेबेले आम उपरे पुणे ज्ञानामृत सिंचन करंती जाकु ज्ञान गंगा रूपरे व्याख्या कराउची तो से ज्ञान गंगा रूपी जल आम उपरे जेतेबेले सिंचन करंती आम भितरे पुणे नुआ जीवन जिंती जागी उठे आम जाग्रत अवस्था को आसी जाऊ आम बुझीपारु आम रियलाइज करू आम जीवन में पुणी थे खुशी आनंद सब प्रादुर्भाव होता है तेणु आमर जमी गोटे नुआ जन्म हो जाए तो परमात्मा जिते धरापृष्ठ को आसती से ज्ञान सिंचन आम सब जो देह अभिमान आसिकी सगर वंशधर हजार हजार संख्यार जो सगर पुत्र आम परमात्मा संतान रही आम निष्प्राण अवस्था जो भस्मीभूत हो जाते आम भितर पुणी प्राणर संचार करने परमात्मा आम उपर ज्ञान सिंचन कर ज्ञान गंगा धारापृष्ठ से प्रवाहित करने ब्रह्मा जहाँ भगीरथ जार भाग्यशाली रथ बोली आम कह शरीर को रथ बोली कहुई गीतार आत्मा रथी एवं शरीर गोटे रथ तो परमात्मा जा शरीर रूपी रथ रे परकाय प्रवेश करी मनीष को ज्ञानालोक दियंती ज्ञान गंगा दियंती ज्ञानामृत दियंती ता ना आमे भगीरथ बोली कहिबा बा भाग्यशाली रथ रूप रे तांको वर्णन कर दे परिबा तो ब्रह्मा निजे प्रथम रे तपस्या करंती तांको शरीर भितरे परमात्मा ज्ञानर सागर सिजतळ प्रवेश होंदी परकाय प्रवेश तांको मुखारविंद द्वारा ज्ञानामृत सब वर्षा कर ज्ञानामृत वास्तव में ज्ञान गंगा रूप से प्रवाहित होकर धरापृष्ठ से चारिड़े व्याप्त होता है जो मैंने से ज्ञानामृत पान करती जहाँ से ज्ञान गंगार सिंचन हुए से ता भितर आउटे नुआ जागरण आस जाए से जमी जीवदान पाई जाए जागी उठे एक कथा को व्याख्या करने पुराण शास्त्र रे एमती गंगा अवतरण कथा वर्णना कर दिया है शिव तो ज्योति स्वरूप अटंती गोटे जोगी रूप से देखी दिखाई काव्यकार चित्रकार ज्ञानर जो वास्तविक अर्थटा को सेमने काव्यकला रूप से नृत्यकला रूप से चित्रकला रूप से जिते प्रदर्शन करने चाहते शिव को गोटे जोगी रूप से देखी दे शिव को गोटे एमती जटाजुट रूप से देखी सिठी गंगा अवतरण हो ज्ञान गंगा पुणी प्रवाहित होती रूप से देखी किंतु प्रकृत में शिव हूं ज्ञान सागर से ब्रह्मा तपस्या प्रसन्न होकर शरीर भितर परकाय प्रवेश करती मुखारबिंदु द्वारा ज्ञान गंगा प्रवाहित करती ज्ञान गंगा प्रवाहित होकर धरापृष्ठ से चारिड़े व्याप्त हुए जहाँ से ज्ञान गंगा व ज्ञान जल पड़े तार जागरण हो जाए से कथा को वास्तव में व्याख्या करमती गंगा अवतरण रूप से भगीरथ रूप से ना नदी टीए किए कौन स्वर्गर स्वर्ग आउ कौटी अच्छी से मुंडे मुंडे की तलक आणवे स्वर्गर धरापृष्ठ को मर्त्यमंडल को से गंगा अवतरण करेंगे तार भार किए संभाल से शिव तांको जटा देखिकी गंगा को ओल्लैले पुणी प्रवाहित हेले जो वर्णना कराई आम तो देखुचे गंगा नदी वास्तव में हिमालय प्रवाहित हो जटा जोटर तो प्रवाहित है शिव जटार गोटे चंद्रमा भी देखाई का मुंडे जटार के चंद्रमा हो पार कि तार प्रकृत में सीटा कि रूपक रूप से जो वर्णना है तार अर्थ भी लोक आज भूल जाइंट शिव वास्तव में सब बड़े शीतल मस्तिष्क आम भाया बुद्धि आम के जमती गरम होते थंडा केत मुड केमती आम मिजाज परिवर्तन होता है परंतु शिव हूं सत्यम शिवम सुंदरम से हूं सच्चित आनंद स्वरूप सब शीतलतार से सगर अटंती सीटा को देखापी चित्रकार इंदी गोटे चंद्रमा जटार देखी ज्ञान को काव्यकार मान कवि माने विभिन्न उपमा देइछन्ति। ज्ञान को जिमिति आलोक सहित तुलना कराइछि, जिमिति अंधकार रे लोक बाटबणा हेकि रास्ता पाएनि, ता मन रे भय थाए, से कौन करिवि कौन नाही जानि पारेनि, झुंटी पड़े, किंतु ताकु जेतेले रास्ता देखि दिया जाए आलोक द्वारा से ठीक रास्ता रे चलथाए। सिमिति जेतेले मनीष अज्ञान रूपी अंधकार रे ए संसार रे बाटबणा हेकि दुख पाउथांति, ସେତେବେଳେ ପରମାତ୍ମା ଆସିକି ଆମକୁ ଜ୍ଞାନାଲୋକ ଦେଇକି ସତ ରାସ୍ତା ଦେଖାନ୍ତି। ତେଣୁ ଜ୍ଞାନକୁ ଆଲୋକ ସହିତ ତୁଳନା କରାହେଇଛି, ସେମିତି ଜ୍ଞାନକୁ ଅମୃତ ସହିତ ତୁଳନା କରାହେଇଛି। ଯେମିତି ଅମୃତ ପାନ କଲେ ଦେବତ୍ୱ ପ୍ରାପ୍ତି ହୁଏ ବୋଲି ଆମେ ଶୁଣୁଛେ, ତ ପରମାତ୍ମା ଯେତେବେଳେ ଆମ ଧରାପୃଷ୍ଠକୁ ଆସନ୍ତି ସେ ଆମକୁ ଜ୍ଞାନାମୃତ ଦିଅନ୍ତି। ଜ୍ଞାନକୁ ବି ଗୋଟେ ଅମୃତ ସହିତ ତୁଳନା କରାହେଇଛି, ଆମେ ସେ ଜ୍ଞାନାମୃତ ବାସ୍ତବରେ ପାନ କଲେ ଯାଇକି ଆମେ ଦେବତ୍ୱ ପ୍ରାପ୍ତି କରିପାରିବା। ଯୋଉ ବିଭିନ୍ନ ପ୍ରକାର ପୂଜା କରାଯାଏ, ଯୋଉ ପଞ୍ଚାମୃତ ବଣ୍ଟା ଯାଏ, ବାସ୍ତବରେ ସେଇ ପଞ୍ଚାମୃତ ପିଇକି ଯଦି ଜଣେ ଦେବତା ହେଇଥାନ୍ତା, ଆଜି ଦୁନିଆର ସମସ୍ତେ ଦେବତା ହେଇଯାଇଥାନ୍ତେ। ଆମେ ପାଞ୍ଚଟା ଜିନିଷକୁ ନେଇକି ମିଶେଇକି ତାକୁ ଆମେ ପଞ୍ଚାମୃତ ବୋଲି କହୁଛେ। ଘୃତ, ଦଧି, ଦୁଗ୍ଧ, ଶର୍କରା, ମଧୁ। ଘୃତ, ଦଧି, ଦୁଗ୍ଧ, ମଧୁ, ଶର୍କରା, ଏମିତି ପାଞ୍ଚଟା ଜିନିଷ ନେଇକି ପଞ୍ଚାମୃତ ବନାଯାଇଥାଏ, ଏବଂ ସେଟା ଯିଏ ପାନ କରେ ଆମେ ପଞ୍ଚାମୃତ ପିଉଛେ ବୋଲିକି ଆମ ଛୋଟବେଳେ ବିଭିନ୍ନ ପୂଜାରେ ପଞ୍ଚାମୃତ ବଣ୍ଟାଯାଏ। ଆପଣମାନେ ବି ପାନ କରିଥିବେ, ତ ଏଇସବୁ ଜିନିଷକୁ ଲୋକ ଅମୃତ ବୋଲି ପଞ୍ଚାମୃତ ବୋଲି କହିଦେଉଛନ୍ତି, କିନ୍ତୁ ପ୍ରକୃତ ଅମୃତ ଯାହା ପାନ କଲେ ଆମେ ଦେବତ୍ୱ ପ୍ରାପ୍ତି କରିପାରିବା, ମଣିଷରୁ ଦେବତା ହେଇଯାଇପାରିବା, ନରରୁ ନାରାୟଣ ହେଇଯାଇପାରିବା, ନାରୀରୁ ଲକ୍ଷ୍ମୀ ହେଇପାରିବା, ସେଇ ଅମୃତ ବାସ୍ତବରେ ହେଉଛି ଜ୍ଞାନ। ଯେତେବେଳେ ଭଗବାନ ଧରାପୃଷ୍ଠକୁ ଆସନ୍ତି ସେ ଆମ ସମସ୍ତଙ୍କୁ ଜ୍ଞାନାମୃତ ପାନ କରାନ୍ତି, ତେଣୁ ଶିବଙ୍କୁ ସୋମନାଥ କୁହାଯାଏ। ସେ ଆମ ସମସ୍ତଙ୍କୁ ଜ୍ଞାନାମୃତ ପାନ କରିକି ସୋମରସ ବା ଜ୍ଞାନରୂପୀ ରସ ପାନ କରିକି ଆମକୁ ଅମରତ୍ୱ ଦେଇଥାନ୍ତି, ତେଣୁ ଶିବଙ୍କୁ ଅମରନାଥ ବୋଲି ବି କୁହାଯାଏ। ତେଣୁ ଜ୍ଞାନକୁ ବିଭିନ୍ନ ଉପମା ଦିଆହେଇଛି, ଜ୍ଞାନକୁ ସଞ୍ଜୀବନୀ ବୁଟି ବୋଲି ବି କୁହାଯାଇଛି। ଯେମିତି ସଞ୍ଜୀବନୀ ବୁଟି ଜଣେ ଯେତେବେଳେ ରୋଗଯୁକ୍ତ ହୋଇଥାଏ, ରୋଗରେ ବିଭିନ୍ନ ପ୍ରକାର ପୀଡ଼ା ପାଉଥାଏ, ତାକୁ ଯେତେବେଳେ ସଞ୍ଜୀବନୀ ବୁଟି ଦିଆଯାଏ ସେ ରୋଗରୁ ମୁକ୍ତ ହୋଇଥାଏ। ଆୟୁର୍ବେଦରେ ଏମିତି ସଞ୍ଜୀବନୀ ବୁଟିର ବହୁତ ମହତ୍ତ୍ୱ ବର୍ଣ୍ଣନା ହୋଇଛି, ତ ଜ୍ଞାନକୁ ବି ସଞ୍ଜୀବନୀ ବୁଟି ରୂପରେ ବ୍ୟାଖ୍ୟା କରାହୋଇଛି। ଯେମିତି ସଞ୍ଜୀବନୀ ବୁଟି ପାନ କଲେ ଜଣେ ନିରୋଗୀ ହୋଇଥାଏ, ସେମିତି ଜ୍ଞାନ ବି ଆମକୁ ନିରୋଗୀ ବନେଇ ଦେଇଥାଏ। ମଣିଷ ଯେତେବେଳେ ତାର ସତ୍ୟାସତ୍ୟର ଜ୍ଞାନ ହୋଇଥାଏ, ବୋଧ ହୋଇଥାଏ, ସେ ନିଜକୁ ବିଭିନ୍ନ ପ୍ରକାର ପାପକର୍ମରୁ, ଦୁଷ୍କର୍ମରୁ, ଅପକର୍ମରୁ ନିଜକୁ ବଞ୍ଚାଇ ରଖେ, ନିଜକୁ ମୁକ୍ତ କରେ, ସେ ନିରୋଗୀ ହୋଇଯାଇଥାଏ। ତେଣୁ ଜ୍ଞାନକୁ ସଞ୍ଜୀବନୀ ବୁଟି ରୂପରେ ବର୍ଣ୍ଣନା କରାହେଇଛି, ଜ୍ଞାନକୁ ଚନ୍ଦନ ରୂପରେ ବି ବର୍ଣ୍ଣନା କରାହେଇଛି। ଯେମିତି ଚନ୍ଦନ ଶୀତଳତା ଦେଇଥାଏ, ଭଲ ବାସନା ଚାରିଆଡ଼େ ବିଚ୍ଛୁରିତ କରିଥାଏ, ସେମିତି ଜଣେ ଜ୍ଞାନୀ ପୁରୁଷ ତା ଭିତରେ ଯେତେବେଳେ ଜ୍ଞାନ ଆସିଯାଏ ସେ ସମସ୍ତଙ୍କୁ ଶାନ୍ତି ଶୀତଳତା ଦିଏ। ଜ୍ଞାନୀ ଲୋକ ପାଖକୁ ଯିଏ ବି ଆସେ ବହୁତ ଏକଦମ ଥଣ୍ଡା, ଯେମିତି ଏକଦମ ଶାନ୍ତ ଶୀତଳତାର ସ୍ନିଗ୍ଧତାର ସେ ଅନୁଭବ କରେ, ଏବଂ ଚନ୍ଦନ ଭଳି ଆସେ ଜ୍ଞାନୀ ଲୋକ ସବୁଆଡ଼େ ସୁଗନ୍ଧ ବିଚ୍ଛୁରିତ କରିଥାଏ। ତେଣୁ ଜ୍ଞାନକୁ ଗୋଟେ ଚନ୍ଦନ ସହିତ ବି ତୁଳନା କରିଦିଆଯାଇଛି, ଏବଂ ଜ୍ଞାନକୁ ଗଙ୍ଗା ରୂପରେ ବି ବର୍ଣ୍ଣନା କରାହେଇଛି। ଗଙ୍ଗା ଯେମିତି ପ୍ରବାହିତ ହୋଇଥାଏ ଏବଂ ଗଙ୍ଗାରେ ଲୋକ ଭାବନାରେ ଯାଇକି ସ୍ନାନ କରନ୍ତି, ସେମିତି ଆମେ ଯେତେବେଳେ ଗଙ୍ଗା ପାଣି ଦ୍ୱାରା ଆମେ ଶରୀରକୁ ସ୍ୱଚ୍ଛ ରଖିପାରୁଛେ, ସେଠି ଗାଧେଇଲେ ଆମ ଶରୀର ସ୍ୱଚ୍ଛ ହୋଇଯାଉଛି, ନିର୍ମଳ ହୋଇଯାଉଛି, କିନ୍ତୁ ଜ୍ଞାନରୂପୀ ଗଙ୍ଗା ଆଜି ଧରାପୃଷ୍ଠରେ ପ୍ରବାହିତ କରିକି ସ୍ୱୟଂ ପରମାତ୍ମା, ଯେଉଁ ଭିନ୍ନ ଭିନ୍ନ ମଣିଷ ଆମେ ସବୁ ସାଗର ବଂଶ, ଆମେ ସବୁ ଭସ୍ମୀଭୂତ ହୋଇଯାଇଥିଲେ, ଆମ ସମସ୍ତଙ୍କ ଭିତରେ ପୁଣି ଥରେ ଜୀବଦାନ ଦେଉଛନ୍ତି। ତେଣୁ ଜ୍ଞାନକୁ ଗଙ୍ଗା ସହିତ ବି ତୁଳନା କରାହେଇଛି, ଏବଂ ସେହି ଗଙ୍ଗାକୁ ଯେଉଁମାନେ ପ୍ରବାହିତ କରୁଛନ୍ତି ବାସ୍ତବରେ ଶିବଶକ୍ତି ସେନା, ତାଙ୍କୁ ଗଙ୍ଗା, ଯମୁନା, କାବେରୀ, ଗୋଦାବରୀ ରୂପରେ ବି ବ୍ୟାଖ୍ୟା କରିଦିଆହେଇଛି। ତ ଶିବଶକ୍ତି ଯେଉଁ ମା ଭଉଣୀଙ୍କ ଦ୍ୱାରା ପରମାତ୍ମା ଜ୍ଞାନ ଅମୃତକୁ ଚାରିଆଡ଼େ ବ୍ୟାପ୍ତ କରାଉଛନ୍ତି, ସେମାନଙ୍କୁ ଆମେ ବିଭିନ୍ନ ପ୍ରକାର ନଦୀ ରୂପରେ ଆମେ ତୁଳନା କରିଦେଇପାରିବା। କାବ୍ୟ ରୂପରେ ଏବଂ ଚିତ୍ରକଳା ରୂପରେ ସେଗୁଡ଼ାକୁ ନଦୀମାନଙ୍କୁ ବି ଦେଖନ୍ତୁ ସ୍ତ୍ରୀ ରୂପରେ ଚିତ୍ରିତ କରାହେଇଛି। ତ ଯେଉଁ ମା ଭଉଣୀଙ୍କ ଦ୍ୱାରା ଯେଉଁ ବ୍ରହ୍ମା କୁମାରୀ ଭଉଣୀମାନଙ୍କ ଦ୍ୱାରା ପରମାତ୍ମା ଜ୍ଞାନ ଚାରିଆଡ଼େ ଆମ ସମସ୍ତଙ୍କୁ ବାଣ୍ଟୁଛନ୍ତି ସେମାନେ ହିଁ ବାସ୍ତବରେ ଜଣେ ଜଣେ ଗଙ୍ଗା, ସେମାନେ ହିଁ ଗୋଦାବରୀ, ସେମାନେ ହିଁ କାବେରୀ, ସେମାନେ ହିଁ ସରସ୍ୱତୀ, ସେମାନେ ହିଁ ତୃପ୍ତି, ସେମାନେ ହିଁ ନର୍ମଦା। ସେମାନେ ଆଜି ଦେଖନ୍ତୁ ଚାରିଆଡ଼େ କେତେ ପରିଶ୍ରମ କରିକି ସମଗ୍ର ବିଶ୍ୱରେ ଦେଶ ଦେଶ ଭିତରେ ଯାଇକି ବିଭିନ୍ନ ଜାଗାକୁ ଯାଇକି ଲୋକମାନଙ୍କ ଭିତରେ ସେଇ ଜ୍ଞାନାମୃତ ବାଣ୍ଟିକି ଲୋକଙ୍କୁ ପୁଣି ଥରେ ଅସୁରରୁ ଦେବତ୍ୱ ପ୍ରାପ୍ତି କରିବା ପାଇଁ ଶିକ୍ଷା ଦେଉଛନ୍ତି, ପତିତମାନଙ୍କୁ ପାବନ ବନାଉଛନ୍ତି। ତ ପ୍ରକୃତ ପତିତ ପାବନୀ କୌଣସି ଗଙ୍ଗା ଏମିତି ସ୍ଥୂଳ ନଦୀ ନୁହେଁ। ଯେଉଁ ଭଉଣୀମାନେ ଆଜି ସମଗ୍ର ବିଶ୍ୱରେ ଏକ ଆଧ୍ୟାତ୍ମିକ ସଂକ୍ରାନ୍ତି ଜାଗ୍ରତ କରିବା ପାଇଁ ଯେଉଁମାନେ କଟିବଦ୍ଧ, ଆଜି ସମଗ୍ର ବିଶ୍ୱରେ 10,000 ବି ବେଶୀ ଭଉଣୀ ନିଜ ଜୀବନକୁ ଏ ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟର ଶିକ୍ଷାରେ ଅନୁପ୍ରାଣିତ କରିକି ତାଙ୍କ ଜୀବନକୁ ଉତ୍ସର୍ଗୀକରଣ କରିଦେଇଛନ୍ତି ଏବଂ ସମଗ୍ର ବିଶ୍ୱକୁ ନର୍କରୁ ସ୍ୱର୍ଗ ବନାଇବା ପାଇଁ ସେମାନେ ସବୁ କଟିବଦ୍ଧ। ସେମାନେ ହିଁ ବାସ୍ତବରେ ପତିତ ପାବନୀ, ସେମାନେ ହିଁ ଗଙ୍ଗା, କାବେରୀ, ଗୋଦାବରୀ। ତେଣୁ ସେଟା କାବ୍ୟ ରୂପରେ ପୁରାଣ ଶାସ୍ତ୍ରରେ ଏମିତି ବ୍ୟାଖ୍ୟା କରିଦିଆଯାଇଛି, ତାର ଆଧ୍ୟାତ୍ମିକ ରହସ୍ୟକୁ ବାସ୍ତବରେ ବୁଝିବା ଦରକାର। ବୁଝିଲେ? ଆଚ୍ଛା।